ନରାଧମ ରାମ ଲକ୍ଷ୍ମଣ, ତୁମେ ଦୁହେଁ ଛାର ଖାର କରିଛ ମୋର ପେତୃ ରାଜ୍ୟ ସ୍ୱର୍ଣ୍ଣ ଲଙ୍କା। ପାଷାଣ୍ଡ ଜାଣ ନାହିଁ ଲଙ୍କପତି ରାବଣର ବୀର ପୁତ୍ର ମହି ରାବଣ ଧ୍ୱଂସ କରିପାରେ ସ୍ୱର୍ଗ ମର୍ତ୍ତ ପାତାଳ ତ୍ରିପୁର, ଗୋଟିଏ ବାଣରେ ଛେଦନ କରିପାରେ କୋଟିଏ ରାମର ମସ୍ତକ। ଏବେ କୃତକର୍ମର ଫଳ ଭୋଗ କର ପାପିଷ୍ଠ, ତୁମ୍ଭକୁ ଏହିପରି ବନ୍ଦୀ ଅବସ୍ଥାରେ ଦେବୀଙ୍କ ନିକଟରେ ବଳି ଦେଲେ ଆଶ୍ୱସ୍ତ ହେବ ମୋର ପ୍ରାଣ।
ଗଜା ଟୋକା ଦିଟା କି ଦୋଷ କଲେ ମହାରାଜ, ତାଙ୍କ ବଦଳରେ ଛେଳିକି କୁକୁଡ଼ା କଣ କିଛି ମିଳୁନାହିଁ।
ପୁରଞ୍ଜନ ପଣ୍ଡା,
ମଣିମା,
ତୁମେ ଦେବୀ ମନ୍ଦିରର ପୂଜକ।
କେବଳ ମୁଁ ନୁହେଁ ମଣିମା, ମୋ ବାପା ଗନ୍ଧିଆ ପଣ୍ଡା, ତାଙ୍କ ବାପା ମାଧିଆ ପଣ୍ଡା, ତାଙ୍କ ବାପା ସଣ୍ଠା ପଣ୍ଡା, ଆଉ ତାଙ୍କ ବାପା ଖୁଣ୍ଟା ପଣ୍ଡା, ସମସ୍ତେ ଏଇ ମା ଭଗବତୀଙ୍କ ପୂଜକ। ମଣିମା,
କାଲି ତମ ମନ୍ଦିରରେ ଛାଗଳ ବା ମହିଷ ବଳି ନୁହେଁ, ଦିଆଯିବ ନର ବଳି।
ମଣିମା, ଛେଳିକି କୁକୁଡ଼ା ବଳି ପଡ଼ିଲେ ଭୋଗ ପାଇଁ ଘରକୁ ନଉଥିଲି, ଘରଣୀ ଉନ୍ମାଦିନୀ ଚିରା ଅଦା ରସୁଣ ପିଆଜ ଲଙ୍କା ପକାଇ ସଜ ତୁଣ ରନ୍ଧନ କଲା ପରେ ଯାଇ ହଉଥିଲା ଆଜ୍ଞା ପ୍ରସାଦ ସେବନ, କିନ୍ତୁ ନର ବଳି ପଡ଼ିଲେ
ତାକୁ ମଧ୍ୟ ଭୋଗ ବୋଲି ରନ୍ଧନ କରି ଭୋଜନ କରିବେ ସମସ୍ତେ।
ମଣିମା,
ନଚେତ ତୁମର ମଧ୍ୟ ମୁଣ୍ଡ କାଟ ହେବ ସେଇ ଦେବୀ ମନ୍ଦିରରେ।
ପୋକ ମାଛି ପରି ସାଲୁରୁ ବାଲୁରୁ ହଉଥିବା ଛୁଆ ଗୁଡା ମୋର ମରିଯିବେ। ମଣିମା ମରିଯିବେ,
ତମେ ଯାଅ ସମସ୍ତ ଆୟୋଜନ କର।
ଆଜ୍ଞା ମଣିମା, ବୋଝେ ଆରିସା ଦିବୁଝା କାକରା ତିନି ବୁଝା ସରପୁଳି ଚାରି ହାଣ୍ଡି ଦହି ପାଞ୍ଚ ସେରେ ଘିଅ ଅଧ ସାରେ ମହୁ ପାଞ୍ଚ ଭାର କ୍ଷୀର ମହଣେ ଗୁଡ଼ ଦି ଭାର ନଡ଼ିଆ ଖଣ୍ଡେ ସିନ୍ଦୁର ଆଉ ଅଧ ବସ୍ତେ ଝୁଣା। ମଣିମା,
କଣ କହିଲ, ଅଧ ବସ୍ତେ ଝୁଣା ଲାଗିବ?
ହଁ ମଣିମା, ଏ ଚୋକା ଦୁଇ ତାଙ୍କର ମୁଣ୍ଡ କାଟିଦେବା ପରେ ଯଜ୍ଞ କୁଣ୍ଡରେ ପକେଇଲେ ଭାରି ଫୁରୁକୁଟିଆ ଗନ୍ଧ ବାହାରିବ, ସେଇଥିପାଇଁ ଅଧିକ ଟିକା ଝୁଣା ନହେଲେ।
ଠିକ ଅଛି, ଏସବୁ ପଦାର୍ଥ ବରାଦ କରିବା ଅପେକ୍ଷା ନିଜେ ଯାଇ ଯୋଗାଡ଼ କର।
ତାହେଲେ ଗନ୍ତା ଘର ଚାବିଟା ମତେ ଦିଅନ୍ତୁ। ମଣିମା,
ନା
ମଣିମା,
ମୋର ଆଦେଶ ମନ୍ତ୍ରୀଙ୍କୁ ଜଣାଇ ଦିଅ, ସେ ତୁମକୁ ଆବଶ୍ୟକ ଅର୍ଥ ଯୋଗାଇ ଦେବେ।
ଆଜ୍ଞା, ମୋଟା ଭାଗ ତ ମନ୍ତ୍ରୀ ନେବେ, ଯେ ଗରିବ ବ୍ରାହ୍ମଣଟା।
ପୁରଞ୍ଜନ,
ଆଜ୍ଞା ମୁଁ ଯାଉଛି ଯାଉଛି ମଣିମା ଯାଉଛି।
କିନ୍ତୁ ମନେ ରଖ, ଗୋପନ ରଖିବ ଏ ସମସ୍ତ ବିଷୟ।
କୋଉ ବିଷୟ ମଣିମା?
ଏ ନରବଳି ବିଷୟ।
ଇଏ ଟୋକା ଦିଟା ତ କିଏ ମୁଁ ଜାଣିନି ଆଜ୍ଞା, ଆଉ କହିବି କଣ?
ଜାଣିନାହଁ?
ନାହିଁ ଆଜ୍ଞା, ଆଖି ଚୁଁଛି ମଣିମା, ମୁଁ କିଛି ଜାଣିନି।
ପିତାଙ୍କ ବୈରି ରାମ ଲକ୍ଷ୍ମଣ ଏ ଦୁଇ ମନ୍ତ୍ର ବଳେ ତାଙ୍କୁ ହରି ଆଣି ଅଛି ମୁହିଁ, ଏହି ଠାରେ ରଖିଅଛି ଗୁପ୍ତ ବନ୍ଧନେ, କାଲି ବଳି ଦେବୀ ନିଶ୍ଚେ ମହାମାୟା ସନ୍ନିଧାନେ।
ଦଶରଥ ସୁତ ରାମ ଲକ୍ଷ୍ମଣ, ମୋତେ ମୋତେ କହିବିନି ମଣିମା, ମୋ ଘରଣୀଟା ସିନା ଦବ ଦବି ହେଲେ ମୁଁ ବିଲକୁଲୁ ଆଜ୍ଞା ତାଲା ବନ୍ଦ, ବିଲକୁଲୁ ତାଲା ବନ୍ଦ। ମଣିମା
ହଉ ଯାଅ, ପୂଜା ପାଇଁ ଆୟୋଜନ କର।
ଯାଉଛି ଯାଉଛି ମଣିମା ଯାଉଛି।
ରାବଣର ପୁରେ ଭ୍ରମି ଭ୍ରମି କୋଣେ ଅନୁକୋଣେ ନ ପାଇଲି ସନ୍ଦେଶ ମୁଁ, କେଉଁଠାରେ ପ୍ରତାପୀ ରାକ୍ଷସ ସେ ରାବଣର ସୁତ ଗୋପନେ ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନକ୍ରେ ନକ୍ରେ ଜନପଦେ ଗଡ଼ର ଦ୍ୱାରରେ ଦିବାରାତ୍ରି ଜାଗ୍ରତ ପ୍ରହରୀ, ତେବେ କି କରିବି କି କରିବି, ଏବେ ନିଷ୍ଫଳ ହେବ କି ମୋର ଆଗମନ? ଏଠି ମହିତଳପୁରେ ମାୟାବୀ ରାକ୍ଷସ ସତେ ନିଶ୍ଚୟ କରିବ ହତ୍ୟା ରାମ ଲକ୍ଷ୍ମଣଙ୍କୁ। ମୋତେ ଧିକ ମୋର ସେବକ ଜୀବନ, ନା 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 ହେବି ନାହିଁ ଦୁର୍ବଳ ମୁଁ। ହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଗ୍ରହ ତାରା ନକ୍ଷତ୍ର ମଣ୍ଡଳୀ, ହେ ବ୍ରହ୍ମା ଶଙ୍କର ସୂର୍ଯ୍ୟ, ହେ ଦୁର୍ଗତିରାସିନୀ ଦୁର୍ଗେ କରାଳୀ କାଳିକେ, ଅନ୍ୟାୟର ହେବ କି ଜୟ ଏ ବିଶ୍ୱ ମଣ୍ଡଳେ।
ବିଷ୍ଣୁ 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 ବଂଶ ବିଷ୍ଣୁ 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 ଆରେ ଠିଆ ଯା ଚୁଟା, ଏଠି ଏକୁଟିଆ ଠିଆ ହେଇ କଣ କରୁଛୁ?
କିଏ ତୁମେ ସେବକ? ବିଷ୍ଣୁ ନାମକର ଉଚ୍ଚାରଣ ମହିରାବଣର ପୁରୀ।
ଭୁଲ ହେଇଗଲା ପୁଅ, ଭୁଲ ହେଇଗଲା, ତୋ ଆଗରେ ପାଟିରୁ ବାହାରି ପଡ଼ିଲା ତ। ଓଂ ମହିରାବଣ ଓଂ ମହିରାବଣ ଓଂ ମହିରାବଣ।
ତୁମେ ତାହେଲେ
ଓଂ ମହିରାବଣ?
କିଏ ତୁମେ ସେବକ?
ମୁଁ? ଆରେ ମହିତଳ ରାଜ୍ୟରେ ମତେ ନ ଜାଣେ କିଏ, ତୁମେ କଣ ମତେ ଚିହ୍ନି ପାରିଲ ନାହିଁ? ତୁମ ଘର କଣ ଏଇ ମହିତଳ ରାଜ୍ୟରେ ନୁହେଁ କି?
ହଁ, ମହିତଳ ପୁରେ। ତ
ତେବେ କିଏ ତମେ? ତମ ବାପା ନା କଣ? ତମ ଗୋସା ବାପା ନା କଣ? ତମ ଅଣ ଗୋସା ବାପା ନା କଣ? ତମ ପଣ ଗୋସା ବାପା ନା କଣ? ତମ ଘର କୋଉ ଗାଁରେ କହିଲ କହିଲ?
ମୋ ନା ମାରୁତି।
ମାରୁତି, ଆଉ ବାପା ନା?
ପବନ ସୁତମ।
ପବନ ସୁତ, ମାଟି ସୁତ, ପାଣି ସୁତ, ଏସବୁ କଥା ମୁଁ କିଛି ବୁଝିପାରୁନି ବାପା। ତୁ କଣ କହୁଛୁ ଟିକେ ଫିଟେଇ କରି କହୁନୁ।
ମୁଁ ଅଞ୍ଜନା ନନ୍ଦନ।
ଅଞ୍ଜନା ନନ୍ଦନ? କାହିଁ ଏପରି ନା ତ ଆମ ମହିତଳ ରାଜ୍ୟରେ ନାହିଁ। ତୁ କିଏ ଟିକେ ଠିକ କରିକି କହ।
ମୁଁ ତୁମରି ପରି ଜଣେ ବିଷ୍ଣୁ ସେବକ ପଣ୍ଡାଏ।
ବିଷ୍ଣୁ ସେବକ? କଥା ସରିଲା ରେ ପୁଅ, କଥା ସରିଗଲା। ତୋ ମୁଣ୍ଡଟା କେତେବେଳେ ତା ଗଣ୍ଡିରୁ ଖସି ପଡିବ କିଛି ଜାଣି ହବନି।
ଗୋଟାଏ ସମ୍ବାଦ ଦେଇପାରିବ ବାବା?
ହଁ ହଁ କହ, ଆମ୍ଭଙ୍କୁ କେଉଁ ସମ୍ବାଦ ଅଜଣା ଅଛି ଯେ?
ମଣିମା ମହିରାବଣ ଯେଉଁ ଦୁଇ ଜଣଙ୍କୁ ଲଙ୍କାଗଡ଼ରୁ ବନ୍ଦୀ କରି ଆଣିଛନ୍ତି, ତାଙ୍କୁ ରଖିଛନ୍ତି କେଉଁଠି?
ଏ ଲୋକଟା କେମିତି ଜାଣିଲା ସେ ଗୋପନ କଥା? ମୋ ପଣ୍ଡା ପଣିଆ ସରିଲା ରେ ବାବା।
କୁହ ପଣ୍ଡାଏ, କୁହ।
ପଣ୍ଡା ନା ଜାଣ୍ଡା ହେ, ଆମ୍ଭଙ୍କୁ କିଛି ଜଣା ନାହିଁ, ଯାଅ।
ଅନୁରୋଧ କରୁଛି, କୁହ ପଣ୍ଡାଏ, କୁହ।
କହିଲି ପରା ଆମ୍ଭଙ୍କୁ କିଛି ଜଣା ନାହିଁ, ଭଲ ଗତି ଅଛି, ଦେବ ବାଟ ଛାଡ, ନହେଲେ ରଜାଙ୍କ କଟ ଆଳକୁ ଡାକି।
ଏ ପଣ୍ଡାଏ, ପଣ୍ଡାଏ ଶୁଣ ଶୁଣ, ଆରେ ଆରେ ଦୌଡ଼ି ପଳଉଛ କିଆ? ଶୁଣ ନା, କିଛି ଫଳ ନାହିଁ, କୌଣସି ସ୍ଥାନରୁ ପ୍ରକୃତ ସମ୍ବାଦ ଲାଭ କରିବାର ଉପାୟ ନାହିଁ। ତେବେ ଏହି ସମ୍ମୁଖ ଜଳଘାଟ ନିକଟକୁ ଯାଏ, ବୃକ୍ଷ ଅନ୍ତରାଳରେ ଗୋପନରେ ରହି ଅପେକ୍ଷା କରେ, ଯଦି କିଛି ସମ୍ବାଦ ମିଳିପାରେ।
ଜାଣିଛୁ ସଙ୍ଗାତ, କାଲି ରାଜାଘର ଦେବୀ ମନ୍ଦିରରେ ନରବଳି ଦିଆଯିବ।
ନରବଳି?
ହଁ,
ଆଜି ରାଜପୁରେ ମୋର ପତି ଯାଇଥିଲେ, ପତି ଅଦ୍ଭୁତ କଥା ସେଠାରେ ଶୁଣିଲେ, ମହିରାବଣ ମହିରା
ପାଗଳି ହେଲ କି ସଙ୍ଗାତ? ରଜା କୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣଙ୍କ ମୁଣ୍ଡ କାଟନ ହେଇ କଟା ହବ ପୁରଞ୍ଜନ ଭାଇନାଙ୍କ ନିଜ ମୁଣ୍ଡ। ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି।
ଶୁଣିଲି ସବୁ କଥା। ତେବେ ଦୁଷ୍ଟ ମହିରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବିତ୍ରୀ ନେତ୍ରା, ହେ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଘରଣୀ।
ଜାଣିଛୁ ନା କିଏ ମୁହି କାହାର କିଙ୍କର, ଜିହ୍ୱା ଉପାଡ଼ି ନାସିବି ପ୍ରତିଷ୍ଠା ତୋହର। ମହିରାବଣର ବଂଶ ବିଷାବଳୀ ଦେବୀ, ମନ୍ଦିର ସହିତ ତୋତେ ଉପାଡ଼ି ମାରିବି। ଭୋଗ ମଣ୍ଡପରୁ ତୋର ଭୋଗକୁ ଖାଇବି, ମହିରାବଣକୁ ତୋର ଆଗେ ବଳି ଦେବି। ଜାଣିଛୁ ତ ରାମ ଲକ୍ଷ୍ମଣ ଭଗବାନ, ତୁହି ଯଦି ଉମା ରଖ ତାହାଙ୍କ ଜୀବନ।